ଲେଭି ପୁସ୍ତକ 4 ପର୍ବ ଅନନ୍ତର ସଦାପ୍ରଭୁ ମୋଷାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ, ଯାହା ନ କରିବାକୁ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି, ଯେବେ କୌଣସି ପ୍ରାଣୀ ତହିଁ ମଧ୍ୟରୁ କୌଣସି କର୍ମ କରି ଭ୍ରାନ୍ତିରେ ପାପ କରେ, ବିଶେଷତଃ ଅଭିଷିକ୍ତ ଯାଜକ ଯେବେ ଲୋକମାନଙ୍କର ଦୋଷଜନକ ପାପ କରେ, ତେବେ ସେ ଆପଣାକୃତ ପାପ ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିଖୁନ୍ତ ଏକ ଗୋବତ୍ସ୍ୟ ପାପାର୍ଥକ ବଳି ରୂପେ ଉତ୍ସର୍ଗ କରିବ। ପୁଣି ସେ ସମାଗମ ତମ୍ବୁ ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ସେ ଗୋବତ୍ସ୍ୟ ଆଣି ତା ମସ୍ତକରେ ହସ୍ତ ନିର୍ଭର ଦେଇ ସଦାପ୍ରଭୁଙ୍କ ଛାମୁରେ ତାକୁ ବଧ କରିବ। ଆଉ ଅଭିଷିକ୍ତ ଯାଜକ ସେହି ଗୋବତ୍ସ୍ୟର ରକ୍ତରୁ କିଛି ନେଇ ସମାଗମ ତମ୍ବୁ ମଧ୍ୟକୁ ଆଣିବ। ପୁଣି ଯାଜକ ଓ ସେହି ରକ୍ତରେ ଆପଣା ଅଙ୍ଗୁଳି ଡୁବାଇ ସଦାପ୍ରଭୁଙ୍କ ଛାମୁରେ ପବିତ୍ର ସ୍ଥାନରେ ବିଚ୍ଛେଦ ବସ୍ତ୍ର ଆଗରେ 7 ଥର ଛିଞ୍ଚିବ। ଆଉ ଯାଜକ ସେହି ରକ୍ତରୁ କିଛି ନେଇ ସମାଗମ ତମ୍ବୁର ମଧ୍ୟସ୍ଥିତ ସୁଗନ୍ଧି ଧୂପବେଦୀର ଶୃଙ୍ଗରେ ସଦାପ୍ରଭୁଙ୍କ ସମ୍ମୁଖରେ ଦେବ। ତୁ ଗୋବତ୍ସ୍ୟର ସମସ୍ତ ରକ୍ତ ନେଇ ସମାଗମ ତମ୍ବୁର ଦ୍ୱାରସ୍ଥିତ ହୋମବେଦୀରେ ମୂଳରେ ଢାଳିବ। ଆଉ ପାପାର୍ଥକ ବଳି ରୂପ ଗୋବତ୍ସ୍ୟର ସମସ୍ତ ମେଦ, ଅର୍ଥାତ୍ ଅନ୍ତ୍ର ଆଚ୍ଛାଦକ ମେଦ ଓ ଅନ୍ତ୍ର ଉପରିସ୍ତ ମେଦ ଓ ଦୁଇ ଗୁରୁଦା ଓ ତହିଁ ଉପରିସ୍ତ ପାର୍ଶ୍ୱବର୍ତ୍ତୀ ମେଦ ଓ ଯକୃତର ଉପରିସ୍ତ ଅନ୍ତ୍ରାପ୍ଲାବକ ଗୁରୁଦା ସହିତ ନେବ। ମଙ୍ଗଳାର୍ଥକ ବଳିର ଗୋରୁ ହେଲେ ଯେ ରୂପେ କରିବାକୁ ହୁଏ ସେ ରୂପେ କରିବ। ପୁଣି ଯାଜକ ହୋମବଳି ଉପରେ ତାହା ଦଗ୍ଧ କରିବ। ଆଉ ସେହି ଗୋବତ୍ସ୍ୟର ଚର୍ମ ଓ ସମସ୍ତ ମାଂସ ଓ ସମସ୍ତ ପଦ ଓ ଅନ୍ତ୍ର ଓ ଗୋମୟ ସର୍ବସମେତ ଗୋବତ୍ସ୍ୟକୁ ନେଇ ଛାଉଣୀ ବାହାରେ ଶୁଚି ସ୍ଥାନରେ, ଅର୍ଥାତ୍ ଭସ୍ମ ନିକ୍ଷେପ ସ୍ଥାନକୁ ଆଣି କାଷ୍ଠ ଉପରେ ଅଗ୍ନିରେ ଦଗ୍ଧ କରିବ। ଭସ୍ମ ନିକ୍ଷେପ ସ୍ଥାନରେ ତାହା ଦଗ୍ଧ କରିବାକୁ ହେବ। ଆଉ ଇସ୍ରାଏଲ ସମଗ୍ର ମଣ୍ଡଳୀ ଯେବେ ଭ୍ରାନ୍ତ ହୁଅନ୍ତି ଓ ତାହା ସମାଜର ଦୃଷ୍ଟିର ଅଗୋଚର ହୁଏ, ଆଉ ଯାହା ନ କରିବାକୁ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି, ତହିଁ ମଧ୍ୟରୁ ସେମାନେ ଯେବେ କୌଣସି କର୍ମ କରି ଦୋଷୀ ହୁଅନ୍ତି, ତେବେ ସେମାନଙ୍କ କୃତ ସେହି ପାପ ଜଣାପଡ଼ିଲେ ସମାଜ ପାପାର୍ଥକ ବଳି ରୂପେ ଏକ ଗୋବତ୍ସ୍ୟ ଉତ୍ସର୍ଗ କରିବେ। ପୁଣି ସମାଗମ ତମ୍ବୁ ନିକଟକୁ ତାହା ଆଣିବେ। ଏ ଉତ୍ତାରେ ମଣ୍ଡଳୀର ପ୍ରାଚୀନବର୍ଗ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ଗୋବତ୍ସ୍ୟ ମସ୍ତକରେ ହସ୍ତ ନିର୍ଭର ଦେବ, ଆଉ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ଗୋବତ୍ସ୍ୟ ବଧ କରାଯିବ। ଆଉ ଅଭିଷିକ୍ତ ଯାଜକ ସେହି ଗୋବତ୍ସ୍ୟର ରକ୍ତରୁ କିଛି ନେଇ ସମାଗମ ତମ୍ବୁ ମଧ୍ୟକୁ ଆଣିବ। ଆଉ ଯାଜକ ସେହି ରକ୍ତରେ ଆପଣା ଅଙ୍ଗୁଳି ବୁଡ଼ାଇ ସଦାପ୍ରଭୁଙ୍କ ଛାମୁରେ ବିଚ୍ଛେଦ ବସ୍ତ୍ର ଆଗରେ 7 ଥର ଛିଞ୍ଚିବ। ପୁଣି ସେ ରକ୍ତରୁ କିଛି ନେଇ ସମାଗମ ତମ୍ବୁ ମଧ୍ୟରେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ବେଦୀ ଶୃଙ୍ଗ ଉପରେ ଦେବ। ଆଉ ସମାଗମ ତମ୍ବୁର ଦ୍ୱାର ସମୀପସ୍ଥ ହୋମବେଦୀ ମୂଳରେ ଆଉ ସବୁ ରକ୍ତ ଢାଳିବ। ପୁଣି ବଳିରୁ ସମସ୍ତ ମେଦ ନେଇ ବେଦୀ ଉପରେ ଦଗ୍ଧ କରିବ। ପୁଣି ସେ ପାପାର୍ଥକ ବଳିର ଗୋବତ୍ସ୍ୟକୁ ଯେ ରୂପେ କଲା ଏହାକୁ ହିଁ ତଦ୍ରୁପ କରିବ। ଏହି ରୂପେ ଯାଜକ ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ କରିବ, ତହିଁରେ ସେମାନେ କ୍ଷମାପ୍ରାପ୍ତ ହେବେ। ଅନନ୍ତର ସେ ଗୋବତ୍ସ୍ୟକୁ ଛାଉଣୀର ବାହାରେ ନେଇ ପ୍ରଥମ ଗୋବତ୍ସ୍ୟନ୍ୟାୟ ତାକୁ ଦଗ୍ଧ କରିବ, ତାହା ସମାଜର ପାପାର୍ଥକ ବଳିଦାନ। ଆଉ ଯେବେ କୌଣସି ଅଧ୍ୟକ୍ଷ ପାପ କରେ ଓ ଯାହା ନ କରିବାକୁ ତାହାର ସଦାପ୍ରଭୁ ପରମେଶ୍ୱର ଆଜ୍ଞା ଦେଇଅଛନ୍ତି, ସେ ସମସ୍ତ ମଧ୍ୟରୁ କୌଣସି ଏକ କର୍ମ ଭ୍ରାନ୍ତିରେ କରି ଦୋଷୀ ହୁଏ, ତେବେ ସେ ଯେଉଁ ବିଷୟରେ ପାପ କରିଅଛି ତାହାର ସେହି ପାପ ତାହାକୁ ଜ୍ଞାତ କରାଇଲେ ସେ ଏକ ନିଖୁନ୍ତ ପୁଁ ଛାଗ ଉପହାର ଆଣିବ। ପୁଣି ସେ ସେହି ଛାଗ ମସ୍ତକରେ ହସ୍ତ ନିର୍ଭର ଦେଇ ହୋମବଳି ବଧ କରିବା ସ୍ଥାନରେ ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ବଧ କରିବ, ତା ପାପାର୍ଥକ ବଳିଦାନ। ତ ଯାଜକ ଆପଣା ଅଙ୍ଗୁଳିରେ ସେ ପାପାର୍ଥକ ବଳିର ରକ୍ତରୁ କିଛି ନେଇ ହୋମବେଦୀର ଶୃଙ୍ଗ ଉପରେ ଦେବ ଓ ତାହାର ସମସ୍ତ ରକ୍ତ ହୋମବେଦୀର ମୂଳରେ ଢାଳିବ। ପୁଣି ମଙ୍ଗଳାର୍ଥକ ବଳିଦାନର ମେଦ ନ୍ୟାୟ ତାହାର ସକଳ ମେଦ ନେଇ ବେଦୀ ଉପରେ ଦଗ୍ଧ କରିବ। ଏହି ରୂପେ ଯାଜକ ତାହାର ପାପମୋଚନାର୍ଥକ ପ୍ରାୟଶ୍ଚିତ କରିବ, ତହିଁରେ ସେ କ୍ଷମାପ୍ରାପ୍ତ ହେବ। ଆଉ ସଦାପ୍ରଭୁ ଯାହା ନ କରିବାକୁ ଆଜ୍ଞା କରିଅଛନ୍ତି, ତହିଁ ମଧ୍ୟରୁ କୌଣସି କର୍ମ କରିବାରେ ଯେବେ ସାଧାରଣ ଲୋକଙ୍କ ମଧ୍ୟରୁ କୌଣସି ପ୍ରାଣୀ ଭ୍ରାନ୍ତିରେ ପାପ କରି ଦୋଷୀ ହୁଏ ଓ ସେ ଯେଉଁ ପାପ କରିଅଛି ତାହାର ସେହି ପାପ ଯେବେ ତାହାକୁ ଜ୍ଞାତ କରାଯାଏ, ତେବେ ସେ ଯେଉଁ ପାପ କରିଅଛି ତାହା ସେ ପାପ ନିମନ୍ତେ ଏକ ନିଖୁନ୍ତ ଛାଗି ଉପହାର ଆଣିବ। ପୁଣି ସେ ସେହି ପାପାର୍ଥକ ବଳିର ମସ୍ତକରେ ହସ୍ତ ନିର୍ଭର ଦେଇ ହୋମବଳି ବଧ କରିବା ସ୍ଥାନରେ ସେ ପାପାର୍ଥକ ବଳି ବଧ କରିବ। ତେଣୁ ଯାଜକ ଅଙ୍ଗୁଳିରେ ତାହାର ରକ୍ତରୁ କିଛି ନେଇ ହୋମବେଦୀର ଶୃଙ୍ଗ ଉପରେ ଦେବ, ଆଉ ତାହାର ସମସ୍ତ ରକ୍ତ ବେଦୀ ମୂଳରେ ଢାଳିବ। ପୁଣି ମଙ୍ଗଳାର୍ଥକ ବଳିରୁ ନିତ ମେଦ ତୁଲ୍ୟ ଏହାର ସକଳ ମେଦ ନେବ। ତେଣୁ ଯାଜକ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବେଦୀ ଉପରେ ତାହା ଦଗ୍ଧ କରିବ। ଏହି ରୂପେ ଯାଜକ ତାହା ନିମନ୍ତେ ପ୍ରାୟଶ୍ଚିତ କରିବ, ତହିଁରେ ସେ କ୍ଷମାପ୍ରାପ୍ତ ହେବ। ଯେବେ ସେ ପାପାର୍ଥକ ବଳିଦାନ ନିମନ୍ତେ ମେଷବତ୍ସ ଆଣେ, ତେବେ ନିଖୁନ୍ତ ମେଷବତ୍ସ ଆଣିବ। ପୁଣି ସେ ପାପାର୍ଥକ ବଳିର ମସ୍ତକରେ ହସ୍ତ ନିର୍ଭର ଦେଇ ହୋମବଳି ବଧ କରିବା ସ୍ଥାନରେ ପାପାର୍ଥକ ବଳିକି ବଧ କରିବ। ତ ଯାଜକ ଅଙ୍ଗୁଳିରେ ସେ ପାପାର୍ଥକ ବଳିର ରକ୍ତରୁ କିଛି ନେଇ ହୋମବେଦୀର ଶୃଙ୍ଗ ଉପରେ ଦେବ, ଓ ତାହାର ସମସ୍ତ ରକ୍ତ ବେଦୀ ମୂଳରେ ଢାଳିବ। ଆଉ ମଙ୍ଗଳାର୍ଥକ ବଳିର ମେଷବତ୍ସଠାରୁ ନିତ ମେଦତୁଲ୍ୟ ଏହାର ସକଳ ମେଦ ନେବ। ପୁଣି ଯାଜକ ବେଦୀରେ ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ଉପରେ ତାହା ଦଗ୍ଧ କରିବ। ଏହି ରୂପେ ସେ ଯେଉଁ ପାପ କରିଅଛି, ସେହି ପାପ ସକାଶୁ ଯାଜକ ତାହା ନିମନ୍ତେ ପ୍ରାୟଶ୍ଚିତ କରିବ, ତହିଁରେ ସେ କ୍ଷମାପ୍ରାପ୍ତ ହେବ।